ओम शांति। 7/10/2025 आजर साकार महावाक्य बाबा कहंती मीठे बच्चे भिन्न भिन्न उपाय बुद्धि रखी जोगर जात्रारे रुह एही पुरुणा दुनिया को भूली निजर स्वीट होम अर्थात शांति धाम एवं नुआ दुनिया को मने पकाओ। प्रश्न क्यों कर्तव्य अथवा पुरुषार्थ एबे ही होई थाए सारा कल्परे हुए नाही। उत्तर जोगर जात्रारे रही आत्मा को पावन करिवार पुरुषार्थ समग्र विश्व को पतितरु पावन करिवार कार्य सारा कल्परे केवल एही संगम समय रे ही होई थाए। एही कार्यर पुनरावृत्ति प्रति कल्परे हेउछि। तुमे पिलामाने एही अनादि अविनाशी ड्रामार आश्चर्यजनक रहस्य को भल भावरे बुझुछ। ओम शांति। आत्मिक पिता बसी आत्मिक संतान मानंकु बुझाउछन्ति। तेणु आत्मिक पिला मानंकु देही अभिमानी किंबा आत्म अभिमानी स्थितिरे रही निश्चय बुद्धि होई बसीबा किंबा सुनिबा आवश्यक। बाबा बुझाइछन्ति जे आत्मा ही सुनिथाए एही कर्मेन्द्रिय माध्यमरे। एही कथा पक्का स्मृतिरे रहो। सद्गति एवं दुर्गतिर चक्र सम्बन्धीय ज्ञान समस्तंक बुद्धिरे रहिबा दरकार। जेउथिरे ज्ञान एवं भक्ति सबु आसी जाइथाए चलिला बुलिला बेले मध्य बुद्धिरे एही ज्ञान रहो। ज्ञान एवं भक्ति सुख एवं दुख दिन एवं रात्रिर खेल किपरि चालुछि आमे 84 जन्मर चक्रे आसुछु। बाबांकर ए सबु कथा मने अछि। तेणु पिला मानंकु मध्य स्मृतिरे रखिबार पुरुषार्थ कराउछन्ति। एहा द्वारा तुमर विकर्म मध्य विनाश हेउछि एवं तुमे राज्य पद मध्य प्राप्त करुछ। जानुछ जे एही पुरुणा दुनिया तो एबे समाप्त हेब। जेपरि कोनोसी पुरुणा घर थाए एवं अन्य एक घर नुआ तयारी करा जाए तेबे मन भितरे निश्चय रही थाए जे एबे आमे नुआ घर को जीवु। घर तयारी हेबा पाई केबे केबे वर्षे 2 वर्ष मध्य लागी जाए थाए। जेपरी नुआ दिल्ली रे सरकारंकर घर इत्यादि तयारी हेले सरकार निश्चित चाहिबे जे आमे नुआ दिल्ली को स्थानांतरित होई जीवु। सेहीपरि तुमे पिलामाने मध्य जानुछ जे एहा बेहद्र पुरुणा दुनिया अटे। एबे नुआ दुनिया को जीवाकु हेबो। सेथिपाई बाबा उपाय बताउछन्ती एभली एभली जुक्तिरे बुद्धि को स्मरणर जात्रारे रखिबाकु हेबो। आमकु एबे घरकु जीवाकु हेबो। तेणु सेही स्वीट होम अर्थात शांति धाम को मने पकाइबाकु हेबो जहा पाई मनुष्य माने आजि पर्यंत बहुत प्रयत्न प्रयत्न करी आसी छंती। एक कथा मध्य बाबा मीठा मीठा पिला माननकु बुझाई छंती जे एही दुख धाम एबे शेष हेबो। जदियो तुमे एठारे रही छ परंतु एही पुरुणा दुनिया तुमकु पसंद नुहे। आमकु पुणी नुआ दुनिया को जीवाकु हेबो। जदियो आगरु कोनोसी चित्र आदि नथिला तथापि तुमे जानिछ जे एबे पुरुणा दुनियार अंतिम समय। एबे आमे नुआ दुनिया को जीवु। भक्ति मार्गरे तो केते ढेर चित्र रहिछि ता तुलनारे तुमर तो बहुत कम चित्र रहिछि। तुमर एहा ज्ञान मार्गर चित्र एवं से सबु हेला भक्ति मार्गर चित्र। चित्र आधार रे ही भक्ति करा जाय थाए। तुमर तो एहा वास्तव चित्र अटे। तेणु तुमे बुझाई पारिब जे भूल कण ठीक कण। बाबा को कहा जाए नॉलेज फुल अर्थात ज्ञानर भंडार। तुम ठारे एही ज्ञान रहिछि। तुमे जानुछ जे आमे सारा कल्परे केते जन्म नेउछु एही चक्र किपरि घुरुछि। तुमको निरंतर बाबांकर स्मृति एवं एही ज्ञानरे रहिबार अछि। बाबा तुमको रचयिता एवं रचनार संपूर्ण ज्ञान देइछन्ति। तेणु बाबांकर मध्य स्मृति रहुछि। बाबा बुझाइछन्ति जे मु हेउछि तुमर पिता ଶିକ୍ଷକ ସତଗୁରୁ, ତୁମେ କେବଳ ଏକଥା ବୁଝାଅ ଯେ ବାବା କହୁଛନ୍ତି ତୁମେ ମୋତେ ପତିତ ପାବନ, ମୁକ୍ତିଦାତା ଓ ପଥ ପ୍ରଦର୍ଶକ କହୁଛ ନା? ତେବେ କେଉଁ ପଥର ପଥ ପ୍ରଦର୍ଶକ, ଶାନ୍ତିଧାମ ବା ମୁକ୍ତିଧାମର? ବାବା ନିଶ୍ଚିତ ଭାବରେ ସେଠାକୁ ନେଇଯିବେ, ପିଲାମାନଙ୍କୁ ପାଠ ପଢ଼ାଇ ସବୁକିଛି ଶିଖାଇ ଗୁଲଗୁଲ ସୁନ୍ଦର କରି ଘରକୁ ନିଶ୍ଚିତ ନେଇଯିବେ। ବାବାଙ୍କ ବ୍ୟତୀତ କେହି ବି ଘରକୁ ନେଇଯାଇପାରିବେ ନାହିଁ। ଯଦିଓ କେହି କେତେ ବି ତତ୍ତ୍ୱଜ୍ଞାନୀ କିମ୍ବା ବ୍ରହ୍ମଜ୍ଞାନୀ ହୋଇଥାନ୍ତୁ, କିନ୍ତୁ ସେମାନେ ଭାବନ୍ତି ଆମେ ବ୍ରହ୍ମରେ ଲୀନ ହୋଇଯିବୁ। କିନ୍ତୁ ତୁମର ବୁଦ୍ଧିରେ ଅଛି ଯେ ଶାନ୍ତିଧାମ ତ ଆମର ଘର, ସେଠାକୁ ଯାଇ ପୁଣି ଆମେ ପ୍ରଥମେ ନୂଆ ଦୁନିଆକୁ ଆସିବୁ, ସେମାନେ ସମସ୍ତେ ପରେ ଆସିବେ। ତୁମେ ଜାଣୁଛ ଯେ ଅନ୍ୟ ଧର୍ମ ସବୁ ପରିକ୍ରମ ଅନୁସାରେ ଆସୁଛନ୍ତି। ସତ୍ୟଯୁଗ ଏବଂ ତ୍ରେତୟା ଯୁଗରେ କାହାର ରାଜ୍ୟ ଥିଲା? ସେମାନଙ୍କର ଧର୍ମଶାସ୍ତ୍ର କ'ଣ? ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀମାନଙ୍କର ଶାସ୍ତ୍ର ତ ଗୋଟିଏ, କିନ୍ତୁ ଭକ୍ତି ମାର୍ଗର ଗୀତା ଶାସ୍ତ୍ର କିଛି ସତ୍ୟ ନୁହେଁ। ତୁମକୁ ଯେଉଁ ଜ୍ଞାନ ମିଳୁଛି ତାହା ତ ସେ ଏହିଠାରେ ହିଁ ଲୋପ ହୋଇଯାଉଛି। ସେଠାରେ ଅର୍ଥାତ୍ ସ୍ୱର୍ଗରେ କୌଣସି ଶାସ୍ତ୍ର ଆଦି ନାହିଁ। ଦ୍ୱାପର ଯୁଗରୁ ଯେଉଁ ଧର୍ମ ସବୁ ଆସୁଛି ସେମାନଙ୍କର ଶାସ୍ତ୍ର ପ୍ରଚଳିତ ହୋଇ ଆସୁଛି। ଏବେ ପୁଣି ଗୋଟିଏ ଧର୍ମର ସ୍ଥାପନା ହେଉଛି ତ ବାକି ସବୁ ଧର୍ମ ବିନାଶ ହୋଇଯିବ। କହୁଛନ୍ତି ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷା, ଏକ ମତ ହେଉ, ତାହା ତ ଜଣଙ୍କ ଦ୍ୱାରା ହିଁ ସ୍ଥାପନ ହୋଇପାରିବ। ତୁମେ ପିଲାମାନଙ୍କ ବୁଦ୍ଧିରେ ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜ୍ଞାନ ରହିଛି। ବାବା କହୁଛନ୍ତି ଏବେ ପାବନ ହେବା ପାଇଁ ତୁମମାନଙ୍କୁ ପୁରୁଷାର୍ଥ କରିବାକୁ ହେବ, ତୁମମାନଙ୍କୁ ପତିତ ହେବା ପାଇଁ ଅଧା କଳ୍ପ ଲାଗିଲା, ବାସ୍ତବରେ ପୁରା କଳ୍ପ କୁହାଯିବ, କାରଣ ଏହି ଯୋଗର ଯାତ୍ରା ତ ତୁମେମାନେ ବର୍ତ୍ତମାନ ହିଁ କରୁଛ। ସେଠାରେ ଏସବୁ ନାହିଁ। ଦେବତାମାନେ ପତିତରୁ ପାବନ ହେବାର ପୁରୁଷାର୍ଥ କରିନଥାନ୍ତି, ସେମାନେ ପ୍ରଥମେ ରାଜଯୋଗର ଶିକ୍ଷା ଆଧାରରେ ଏହିଠାରେ ହିଁ ପାବନ ହୋଇ ସେଠାକୁ ଯାଇଥାନ୍ତି, ତାହାକୁ କୁହାଯାଏ ସୁଖଧାମ। ତୁମେ ଜାଣୁଛ ଯେ ସାରା କଳ୍ପରେ କେବଳ ଏବେ ହିଁ ଆମେ ଯୋଗର ଯାତ୍ରାର ପୁରୁଷାର୍ଥ କରୁଛୁ, ପୁଣି ଏହି ପୁରୁଷାର୍ଥ ଅଥବା ପତିତ ଦୁନିଆକୁ ପାବନ କରିବା ପାଇଁ ଯେଉଁ କାର୍ଯ୍ୟ ଚାଲୁଛି ତାହାର ପୁଣି କଳ୍ପ ପରେ ପୁନରାବୃତ୍ତି ହେବ, ଚକ୍ର ତ ନିଶ୍ଚିତ ଲଗାଇବାକୁ ହେବ। ତୁମମାନଙ୍କ ବୁଦ୍ଧିରେ ରହିଛି ଯେ ଏହା ନାଟକ ଅଟେ, ସମସ୍ତ ଆତ୍ମା ଏହି ନାଟକରେ ପାର୍ଟଧାରୀ ଅଟନ୍ତି, ଆତ୍ମା ଭିତରେ ଅବିନାଶୀ ପାର୍ଟ ଭରି ହୋଇ ରହିଛି। ଯେପରି ଦୁନିଆର ଡ୍ରାମା ସବୁ ଚାଲୁଛି ସେହି ଫିଲ୍ମ ପୁରୁଣା ଘସରା ହୋଇଯାଇଥାଏ, କିନ୍ତୁ ଏହା ହେଲା ଅବିନାଶୀ, ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ, କେତେ ଛୋଟ ଆତ୍ମାରେ ସାରା ପାର୍ଟ ଭରି ହୋଇ ରହିଛି। ବାବା ତୁମକୁ କେତେ ଗହନ ଗହନ ସୂକ୍ଷ୍ମ କଥା ସବୁ ବୁଝାଉଛନ୍ତି, ଯଦି କେହି ଶୁଣୁଛନ୍ତି ତେବେ କହୁଛନ୍ତି ଏହା ତ ବଡ଼ ଆଶ୍ଚର୍ଯ୍ୟଜନକ କଥା, ଆତ୍ମା କ'ଣ ଆମେ ଏବେ ଜାଣିଲୁ। ଶରୀରକୁ ତ ସମସ୍ତେ ଜାଣିଛନ୍ତି, ଡାକ୍ତରମାନେ ତ ମନୁଷ୍ୟମାନଙ୍କର ହାର୍ଟକୁ ମଧ୍ୟ ବାହାର କରି ପୁନର୍ବାର ରୋପଣ କରି ଦେଉଛନ୍ତି, ପରନ୍ତୁ ଆତ୍ମା ବିଷୟରେ କେହି କିଛି ବି ଜାଣିନାହାନ୍ତି। ଆତ୍ମା ପତିତରୁ ପାବନ କିପରି ହେଉଛି ଏ କଥା ମଧ୍ୟ କେହି ଜାଣିନାହାନ୍ତି। ପତିତ ଆତ୍ମା, ପାବନ ଆତ୍ମା, ମହାନ ଆତ୍ମା ବୋଲି କହିଥାନ୍ତି ନା, ସମସ୍ତେ ଡାକୁଛନ୍ତି ମଧ୍ୟ ହେ ପତିତ ପାବନ ଆସି ମୋତେ ପାବନ କର, କିନ୍ତୁ ଆତ୍ମା କିପରି ପାବନ ହେବ ସେଥିପାଇଁ ଅବିନାଶୀ ଡାକ୍ତର ଦରକାର। ବାବା ଯିଏକି ପୁନର୍ଜନ୍ମ ରହିତ ଅଟନ୍ତି ତାଙ୍କୁ ହିଁ ଆତ୍ମା ଡାକିଥାଏ, ଆତ୍ମାକୁ ପବିତ୍ର କରିବାର ଔଷଧ ବାବାଙ୍କ ପାଖରେ ହିଁ ଅଛି, ତେଣୁ ତୁମମାନଙ୍କର ଲୋମ ଖୁସିରେ ଟାଙ୍କୁରି ଉଠିବା ଦରକାର। ତୁମମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି, ତେଣୁ ନିଶ୍ଚିତ ତୁମକୁ ଭଗବାନ ଭଗବତୀ କରିବେ। ଭକ୍ତି ମାର୍ଗରେ ଏହି ଲକ୍ଷ୍ମୀନାରାୟଣଙ୍କୁ ଭଗବାନ ଭଗବତୀ ହିଁ କୁହାଯାଏ। ତେବେ ଯେପରି ରାଜା ରାଣୀ ସେହିପରି ପ୍ରଜା ହେବେ ନା? ବାବା ଆମକୁ ନିଜ ସମାନ ପବିତ୍ର ମଧ୍ୟ କରୁଛନ୍ତି, ଜ୍ଞାନର ସାଗର ବି କରୁଛନ୍ତି, ପୁଣି ନିଜଠାରୁ ମଧ୍ୟ ଅଧିକ ବିଶ୍ୱର ମାଲିକ କରୁଛନ୍ତି। ପବିତ୍ର ଅପବିତ୍ରର ସମ୍ପୂର୍ଣ୍ଣ ପାଠ ତୁମକୁ ବଜାଇବାକୁ ପଡ଼ିଥାଏ। ତୁମେ ଜାଣୁଛ ଯେ ବାବା ଆସିଛନ୍ତି ପୁଣି ଥରେ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିବା ପାଇଁ, ଯାହା ପାଇଁ କହିଥାନ୍ତି ଏହି ଧର୍ମ ପ୍ରାୟ ଲୋପ ହୋଇଯାଇଛି। ତାକୁ କଲିକତାର ବରଗଛ ସହିତ ତୁଳନା କରାଯାଇଛି। ଅନେକ ଶାଖା ବାହାରୁଛି କିନ୍ତୁ ତାର ମୂଳ ବିଲକୁଲ ନାହିଁ। ଏଠାରେ ମଧ୍ୟ ଅନେକ ଧର୍ମର ଶାଖା ସବୁ ବାହାରିଛି, ମୁଖ୍ୟ କାଣ୍ଡ ଦେବତା ଧର୍ମ ନାହିଁ, ପ୍ରାୟ ଲୋପ ହୋଇଯାଇଛି। ବାବା କହୁଛନ୍ତି ସେହି ଦେବତା ଧର୍ମ ଅଛି କିନ୍ତୁ ଧର୍ମର ନାମ ପରିବର୍ତ୍ତନ କରିଦେଇଛନ୍ତି। ପବିତ୍ର ନଥିବା କାରଣରୁ ନିଜକୁ ଦେବତା କହିପାରୁ ନାହାନ୍ତି, ନଥିଲେ ତ ବାବା ଆସି ରଚନା କରିବେ। ଏବେ ତୁମେ ଜାଣୁଛ ଯେ ଆମେ ପବିତ୍ର ଦେବତା ଥିଲୁ, ଏବେ ପତିତ ହୋଇଯାଇଛୁ। ସୃଷ୍ଟିର ପ୍ରତ୍ୟେକ ଜିନିଷ ଏହିପରି ହୋଇଥାଏ। ତୁମମାନଙ୍କୁ ଏକଥା ଭୁଲିଯିବା ଉଚିତ ନୁହେଁ। ତେବେ ପ୍ରଥମ ଏବଂ ମୁଖ୍ୟ ଲକ୍ଷ୍ୟ ହେଲା ବାବାଙ୍କୁ ମନେ ପକାଇବା, ଯାହାଦ୍ୱାରା ଆତ୍ମା ପବିତ୍ର ହୋଇପାରିବ। ଏହିପରି ସମସ୍ତେ କୁହନ୍ତି ଆମକୁ ପବିତ୍ର କର, ଏପରି କେହି କୁହନ୍ତି ନାହିଁ ଯେ ଆମକୁ ରାଜା ରାଣୀ କର। ତେଣୁ ତୁମମାନଙ୍କର ବହୁତ ନିଶା ରହିବା ଦରକାର। ତୁମେ ଜାଣୁଛ ଯେ ଆମେ ତ ଭଗବାନଙ୍କର ସନ୍ତାନ, ତେଣୁ ଆମକୁ ନିଶ୍ଚିତ ସମ୍ପତ୍ତି ମିଳିବା ଦରକାର। ଆମେ କଳ୍ପ କଳ୍ପ ଏହି ପାଠ କରି ଆସିଛୁ। ଏହିଭଳି ସୃଷ୍ଟିରୂପୀ ବୃକ୍ଷ ବଢି ବଢି ଚାଲିବ। ବାବା ମଧ୍ୟ ଚିତ୍ର ଆଧାରରେ ବୁଝାଉଛନ୍ତି ଯେ ଏହା ହେଲା ସଦ୍ଗତିର ଚିତ୍ର। ତୁମେ ମୌଖିକରେ ମଧ୍ୟ ବୁଝାଉଛ, ଚିତ୍ର ଆଧାରରେ ବି ବୁଝାଉଛ। ତୁମର ଏହି ଚିତ୍ରରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ଆସିଯାଉଛି। ସେବାଧାରୀ ପିଲାମାନେ ଅନେକଙ୍କୁ ନିଜ ସମାନ କରୁଛନ୍ତି, ନିଜେ ଏହି ପାଠ ପଢି ଅନ୍ୟକୁ ମଧ୍ୟ ପଢ଼ାଇବା ପାଇଁ ଚେଷ୍ଟା କରିବା ଦରକାର। ଯେତେ ବେଶୀ ପଢ଼ିବ ସେତେ ଉଚ୍ଚ ପଦ ପାଇବ। ବାବା କହୁଛନ୍ତି ଯେ ମୁଁ ପୁରୁଷାର୍ଥ ତ ସମସ୍ତଙ୍କୁ କରାଉଛି, କିନ୍ତୁ ଭାଗ୍ୟରେ ଥିଲେ ତ ସମସ୍ତେ ଡ୍ରାମା ଅନୁସାରେ ପୁରୁଷାର୍ଥ କରୁଛନ୍ତି। ଡ୍ରାମାର ରହସ୍ୟକୁ ମଧ୍ୟ ବାବା ବୁଝାଇଛନ୍ତି। ବାବା ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସତ୍ୟ ସଦ୍ଗୁରୁ ମଧ୍ୟ ଅଟନ୍ତି, ଯିଏକି ସାଥିରେ ନେଇ ଯାଉଛନ୍ତି। ବାବା ହେଲେ ଅକାଲ ମୁରର, ଆତ୍ମାର ଏହା ସିଂହାସନ ଅଟେ ନା, ଯେଉଁଠାରେ ବସି ଆତ୍ମା ପାଠ କରୁଛି। ତେଣୁ ବାବାଙ୍କୁ ମଧ୍ୟ ପାଠ ବଜାଇବା ପାଇଁ, ସଦ୍ଗତି କରିବା ପାଇଁ ଆସ୍ଥାନ ତ ଦରକାର ନା। ବାବା କହୁଛନ୍ତି ଯେ ମୋତେ ସାଧାରଣ ଶରୀରରେ ହିଁ ଆସିବାକୁ ପଡ଼େ, ମୋତେ ଆସିବା ପାଇଁ ଆଡମ୍ବର କିମ୍ବା ସାଜସଜ୍ଜା ଇତ୍ୟାଦି କିଛି ବି ଦରକାର ନାହିଁ। ସେହି ଗୁରୁମାନଙ୍କର ଶିଷ୍ୟମାନେ ତ ଗୁରୁଙ୍କ ପାଇଁ ସୁନାର ସିଂହାସନ, ମହଲ ଆଦି ତିଆରି କରିଦିଅନ୍ତି। ତୁମେ କ'ଣ ତିଆରି କରିବ? ତୁମେ ସନ୍ତାନ ବି ଅଟ ଏବଂ ଛାତ୍ର ମଧ୍ୟ ଅଟ, ତେଣୁ ତୁମେ ତାଙ୍କ ପାଇଁ କ'ଣ କରିବ, କେଉଁଠାରେ ତିଆରି କରିବ? ଇଏ ତ ବ୍ରହ୍ମା ତ ସାଧାରଣ ଅଟନ୍ତି ନା। ପିଲାମାନଙ୍କୁ ଏକଥା ମଧ୍ୟ ବୁଝାଉଛନ୍ତି ଯେ ବେଶ୍ୟାମାନଙ୍କର ସେବା କର, ଗରିବମାନଙ୍କୁ ମଧ୍ୟ ଉଦ୍ଧାର କରିବାକୁ ହେବ। ପିଲାମାନେ ଚେଷ୍ଟା ବି କରୁଛନ୍ତି, ବନାରସକୁ ମଧ୍ୟ ଯାଇଛନ୍ତି। ସେମାନଙ୍କୁ ତୁମେ ଉଠାଇଲେ କହିବେ ବାହ, ବିକେ ମାନେ ତ ଚମତ୍କାର କରୁଛନ୍ତି, ବେଶ୍ୟାମାନଙ୍କୁ ମଧ୍ୟ ଏମାନେ ଜ୍ଞାନ ଦେଉଛନ୍ତି। ସେମାନଙ୍କୁ ମଧ୍ୟ ବୁଝାଇବା ଦରକାର ଯେ ଏବେ ତୁମେ ଏହି ଧନ୍ଦା ଛାଡ଼ି ଶିବାଳୟର ମାଲିକ ହୁଅ, ଏହି ଜ୍ଞାନକୁ ନିଜେ ଶିଖି ଅନ୍ୟକୁ ମଧ୍ୟ ଶିଖାଅ। ବେଶ୍ୟାମାନେ ମଧ୍ୟ ଅନ୍ୟମାନଙ୍କୁ ଶିଖାଇ ପାରିବେ। ନିଜେ ଶିଖି ହୋସିଆର ଅର୍ଥାତ୍ ଚତୁର ହୋଇଗଲେ ପୁଣି ନିଜର ଅଫିସରମାନଙ୍କୁ ମଧ୍ୟ ବୁଝାଇବେ। ହଲ୍ରେ ଚିତ୍ର ଆଦି ରଖି ବୁଝାଇଲେ ତ ସମସ୍ତେ କହିବେ ବାହ ବାହ, ବେଶ୍ୟାମାନଙ୍କୁ ଶିବାଳୟବାସୀ କରିବା ପାଇଁ ଏହି ବିକେ ନିମିତ୍ତ ହୋଇଛନ୍ତି। ପିଲାମାନଙ୍କୁ ସେବା କରିବା ପାଇଁ ବିଚାର କରିବା ଦରକାର। ତୁମ ଉପରେ ବହୁତ ଦାୟିତ୍ୱ ରହିଛି। ତୁମମାନଙ୍କୁ ଅହଲ୍ୟା କୁବ୍ଜା ସବରୀ ଗଣିକା ଅର୍ଥାତ୍ ବେଶ୍ୟାମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ହେବ। ଗାୟନ ମଧ୍ୟ ରହିଛି ଯେ ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିଛନ୍ତି। ଏ କଥା ତ ଜାଣୁଛ ଯେ ସାଧୁମାନଙ୍କର ଉଦ୍ଧାର ଶେଷ ସମୟରେ ହେବ। ଯଦି ସେମାନେ ଏବେ ତୁମର ହୋଇଯିବେ ତେବେ ଭକ୍ତି ମାର୍ଗ ହିଁ ଶେଷ ହୋଇଯିବ, ବିପ୍ଳବ ହୋଇଯିବ। ସନ୍ନ୍ୟାସୀମାନେ ନିଜର ଆଶ୍ରମ ଛାଡ଼ିଦେବେ, କହିବେ ବାସ୍ ଆମେ ହାରିଗଲୁ, ଏସବୁ ଅନ୍ତିମ ସମୟରେ ହେବ। ବାବା ନିର୍ଦ୍ଦେଶ ଦେଉଛନ୍ତି ଏଭଳି ଏଭଳି କର। ବାବା ତ ବାହାରକୁ କୁଆଡ଼େ ଯାଇପାରିବେ ନାହିଁ। ବାବା କହିବେ ପିଲାମାନଙ୍କ ଠାରୁ ଯାଇ ଶିଖ, ବୁଝାଇବାର ଯୁକ୍ତି ତ ବାବା ସବୁ ପିଲାମାନଙ୍କୁ ଶିଖାଇଛନ୍ତି। ଏଭଳି କାର୍ଯ୍ୟ କରି ଦେଖାଅ ଯେପରି ମନୁଷ୍ୟମାନଙ୍କ ମୁଖରୁ ବାପା ବାହାରିବ। ଗାୟନ ମଧ୍ୟ ରହିଛି ଯେ ଭଗବାନ ଶକ୍ତିମାନଙ୍କୁ ଜ୍ଞାନର ଅସ୍ତ୍ରଶସ୍ତ୍ରରେ ଭରପୁର କରିଥିଲେ। ଏହା ହେଲା ଜ୍ଞାନର ବାଣ। ତୁମେ ଜାଣୁଛ ଯେ ଏହି ବାଣ ତୁମକୁ ଏ ଦୁନିଆରୁ ସେ ଦୁନିଆକୁ ନେଇଯାଉଛି, ତେଣୁ ତୁମମାନଙ୍କୁ ବହୁତ ବିଶାଳ ବୁଦ୍ଧି ହେବା ଉଚିତ ହେବାକୁ ପଡ଼ିବ। ଯଦି ଗୋଟିଏ ଜାଗାରେ ମଧ୍ୟ ତୁମର ନାମ ବିଖ୍ୟାତ ହୋଇଗଲା, ସରକାରଙ୍କୁ ଜଣାପଡ଼ିଗଲା, ତେବେ ତୁମର ବହୁତ ପ୍ରଭାବ ପଡ଼ିବ। ଗୋଟିଏ ଜାଗାରୁ କେହି ଯଦି 5-6 ଜଣ ଅଫିସର ବାହାରି ପଡ଼ିଲେ ତେବେ ସେମାନେ ଖବର କାଗଜରେ ପ୍ରକାଶ କରିବାକୁ ଲାଗିଯିବେ। ସେମାନେ କହିବେ ଏହି ବିକେ ମାନେ ବେଶ୍ୟାମାନଙ୍କୁ ମଧ୍ୟ ତାଙ୍କ ଧନ୍ଦା ଛଡ଼େଇ ଶିବାଳୟର ମାଲିକ କରୁଛନ୍ତି। ବହୁତ ବାହ ବାହ କରିବେ ଏବଂ ଧନ ସମ୍ପତ୍ତି ମଧ୍ୟ ଆଣି ଅର୍ପଣ କରିଦେବେ। ତୁମେ ଧନ କଣ କରିବ? ତୁମେ ତ ବଡ଼ ବଡ଼ ସେଣ୍ଟର ଇତ୍ୟାଦି ଖୋଲିବ। ଧନ ସାହାଯ୍ୟରେ ଚିତ୍ର ଆଦି ତିଆରି କରାଯାଇଥାଏ। ଏସବୁ ଦେଖି ମନୁଷ୍ୟ ବହୁତ ଆଶ୍ଚର୍ଯ୍ୟ ହେବେ, କହିବେ ସର୍ବପ୍ରଥମେ ତ ତୁମକୁ ପୁରସ୍କାର ଦେବା ଉଚିତ, ସରକାରୀ ଭବନରେ ମଧ୍ୟ ତୁମର ଚିତ୍ର ରଖିବେ, ଏହା ଉପରେ ବହୁତ ପ୍ରଭାବିତ ହେବେ। ତେବେ ମନରେ ଆଗ୍ରହ ରହିବା ଦରକାର ଯେ ମନୁଷ୍ୟମାନଙ୍କୁ ଦେବତା କିପରି କରିବୁ। ଏ କଥା ମଧ୍ୟ ଜାଣୁଛ ଯେ ଯେଉଁମାନେ କଳ୍ପ ପୂର୍ବେ ଏହି ଜ୍ଞାନ ନେଇଥିଲେ ସେହିମାନେ ହିଁ ନେବେ। ଏତେ ଧନ ସମ୍ପତ୍ତି ଆଦି ସବୁକିଛି ଛାଡ଼ିଦେବେ, ତାହା ତ ବହୁତ କଷ୍ଟକର କଥା। ବାବା କହୁଛନ୍ତି ମୋର ନିଜର ଘରବାଡ଼ି, ମିତ୍ର ସମ୍ବନ୍ଧୀ ଆଦି କେହି ବି ନାହାନ୍ତି, ମୋର କଣ ବା ମନେ ପଡ଼ିବ? କେବଳ ବାବା ଏବଂ ତୁମ ପିଲାମାନଙ୍କ ବ୍ୟତୀତ ମୋର ଆଉ କିଛି ନାହିଁ। ସବୁକିଛି ଅଦଳ ବଦଳ କରିଦେଇଛି, ବାକି ବୁଦ୍ଧି କେଉଁଆଡ଼େ ଯିବ? ବାବାଙ୍କୁ ରଥ ଦେଇଦେଇଛି, ଯେପରି ତୁମେ ସେହିପରି ମୁଁ ମଧ୍ୟ ପାଠ ପଢୁଛି, କେବଳ ରଥ ବାବାଙ୍କୁ ଭଡ଼ାରେ ଦେଇଛି। ତୁମେ ଜାଣୁଛ ଯେ ଆମେ ପ୍ରଥମେ ପ୍ରଥମେ ସୂର୍ଯ୍ୟବଂଶୀ କୂଳରେ ଆସିବା ପାଇଁ ପୁରୁଷାର୍ଥ କରୁଛୁ, ଏହା ହେଲା ନରରୁ ନାରାୟଣ ହେବାର କଥା। ତୃତୀୟ ନେତ୍ର ଆତ୍ମାକୁ ମିଳିଛି, ଆତ୍ମା ଏବେ ଆମେ ଆତ୍ମା ପାଠ ପଢି ଜ୍ଞାନ ଶୁଣି ଦେବତା ହେଉଛୁ, ପୁଣି ସେହିଭଳି ରାଜାମାନଙ୍କର ରାଜା ହେବୁ। ଶିବ ବାବା କହୁଛନ୍ତି ମୁଁ ତୁମକୁ ଡବଲ ମୁକୁଟ ଧାରି କରୁଛି। ଡ୍ରାମା ଅନୁସାରେ କଳ୍ପ ପୂର୍ବ ଭଳି ତୁମର ଏବେ ବୁଦ୍ଧି କେତେ ଖୋଲି ଯାଇ, ଏବେ ଯୋଗର ଯାତ୍ରାରେ ମଧ୍ୟ ରହିବାକୁ ହେବ ଏବଂ ସୃଷ୍ଟି ଚକ୍ରକୁ ମଧ୍ୟ ମନେ ପକାଇବାକୁ ହେବ। ପୁରୁଣା ଦୁନିଆକୁ ବୁଦ୍ଧିରୁ ଭୁଲିବାକୁ ପଡିବ। ଆଚ୍ଛା, ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ବୁଦ୍ଧିରେ ରହୁ ଯେ ଏବେ ଆମ ପାଇଁ ନୂଆ ଦୁନିଆର ସ୍ଥାପନା ହେଉଛି। ଏହି ପୁରୁଣା ଦୁଃଖର ଦୁନିଆ ବିନାଶ ହେଲା କି ହେଲା, ଏହି ଦୁନିଆକୁ ବିଲକୁଲ ପସନ୍ଦ କରିବାର ନାହିଁ। 2, ଯେପରି ବ୍ରହ୍ମା ବା ନିଜର ସବୁକିଛି ବଦଳ କରିଦେଲେ, ଅର୍ଥାତ୍ ସେବାରେ ଲଗାଇଦେଲେ, ତେଣୁ ତାଙ୍କର ବୁଦ୍ଧି କେଉଁଆଡ଼େ ବି ଯାଉ ନାହିଁ, ସେହିପରି ତୁମମାନଙ୍କୁ ମଧ୍ୟ ଫଲୋ ଫାଦର ଅର୍ଥାତ୍ ବାବାଙ୍କୁ ଅନୁକରଣ କରିବାକୁ ହେବ। ହୃଦୟରେ କେବଳ ଏହି ଗୋଟିଏ ଇଚ୍ଛା ରହୁ ଯେ ମୋତେ ମନୁଷ୍ୟକୁ ଦେବତା କରିବାର ସେବା କରିବାର ଅଛି, ଏହି ବେଶ୍ୟାଳୟକୁ ଶିବାଳୟ କରିବାର ଅଛି। ବରଦାନ ଦେହ ଅଭିମାନର ରାଜକୀୟ ରୂପକୁ ଅର୍ଥାତ୍ ସୂକ୍ଷ୍ମ ରୂପକୁ ମଧ୍ୟ ସମାପ୍ତ କରୁଥିବା ସାକ୍ଷୀ ଏବଂ ଦ୍ରଷ୍ଟା ଭବ। ଅନ୍ୟମାନଙ୍କର କଥାକୁ ସମ୍ମାନ ନ ଦେବା ବା କାଟିଦେବା, ଏହା ମଧ୍ୟ ଦେହ ଅଭିମାନର ରାଜକୀୟ ରୂପ ଅଟେ, ଯାହାକି ନିଜର ଏବଂ ଅନ୍ୟମାନଙ୍କର ଅପମାନ କରାଇଥାଏ, କାହିଁକି ନା ଯିଏ କାଟିଦିଏ ତା ଭିତରେ ଅଭିମାନ ଆସିଯାଏ, ଏବଂ ଯାହାର କଥାକୁ କାଟିଦିଏ ତାକୁ ଅପମାନ ଲାଗିଥାଏ। ସେଥିପାଇଁ ସାକ୍ଷୀ ଦ୍ରଷ୍ଟାର ବରଦାନକୁ ସ୍ମୃତିରେ ରଖି ଡ୍ରାମା ରୂପକ ଢାଲ ବା ଡ୍ରାମାର ନିୟମ ଅନୁସାରେ ପ୍ରତ୍ୟେକ କର୍ମ ଏବଂ ସଂକଳ୍ପ କରିବା ସହିତ ମୁଁ ପଣିଆର ଏହି ରାଜକୀୟ ରୂପକୁ ମଧ୍ୟ ସମାପ୍ତ କରି ସମସ୍ତ କଥାକୁ ସମ୍ମାନ ଦିଅ, ସ୍ନେହ ଦିଅ, ତାହା ହେଲେ ସେ ସଦାକାଳ ପାଇଁ ତୁମର ସହଯୋଗୀ ହୋଇଯିବ। ସ୍ଲୋଗନ ପରମାତ୍ମ ଶ୍ରୀମତ ରୂପୀ ଜଳ ଆଧାରରେ ଜ୍ଞାନ ରୂପୀ ବୀଜକୁ ଶକ୍ତିଶାଳୀ କର। ଅବ୍ୟକ୍ତ ଇସାରା ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ସବୁ ସମୟରେ ସବୁ ଆତ୍ମାଙ୍କ ପ୍ରତି ମନୋବୃତ୍ତିରେ ସ୍ୱତଃ ସୁଭାବନା ଏବଂ ଶୁଭ କାମନାର ତରଙ୍ଗ ବିଚ୍ଛୁରିତ କରୁଥିବା ଆତ୍ମା ବୋଲି ନିଜକୁ ଏବଂ ଅନ୍ୟମାନଙ୍କୁ ଅନୁଭବ ହେଉ। ମନ ଭିତରୁ ସବୁ ସମୟରେ ସର୍ବ ଆତ୍ମାଙ୍କ ପ୍ରତି ଆଶୀର୍ବାଦ ବାହାରୁଥାଉ। ମନ ସର୍ବଦା ଏହି ସେବାରେ ବ୍ୟସ୍ତ ରହିଥାଉ। ଯେପରି ବାଣୀ ଦ୍ୱାରା ସେବା କରିବାର ଅନୁଭବୀ ହୋଇଯାଇଛ, ଯଦି ସେବା ମିଳୁନାହିଁ ତେବେ ନିଜକୁ ଖାଲି ଅନୁଭବ କରୁଛ, ସେହିପରି ସବୁ ସମୟରେ ବାଣୀ ସହିତ ମାନସିକ ସେବା ମଧ୍ୟ ସ୍ୱତଃ ହେଉଥାଉ। ଇଚ୍ଛା ଓମ୍ ଶାନ୍ତି।